आकाशवाणी ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ସଂସଦର ଉଭୟ ଗୃହରେ ବିହାର ଭୋଟର ତାଲିକା ସଂଶୋଧନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ। ଆଜି ଅପରାହ୍ନ 2 ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ଘୋଷଣା କଲେ ଉପାଧ୍ୟକ୍ଷ। ଇଣ୍ଡିମେଣ୍ଟରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ବି ସୁଦର୍ଶନ ରେଡ୍ଡି। ବୁଲା କୁକୁରଙ୍କୁ ଆଶ୍ରୟସ୍ଥଳୀରେ ରଖିବା ସମ୍ପର୍କିତ ଦିଲ୍ଲୀ ପୌର ନିଗମର ବିଜ୍ଞପ୍ତି ବିରୋଧରେ ଆଗତ ମାମଲାର ତ୍ୱରିତ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ। ଏବଂ ଏସିଆ କପ୍ 2025 ନିମନ୍ତେ ଭାରତୀୟ ପୁରୁଷ ଓ ମହିଳା ଦଳ ଘୋଷିତ। ବିସ୍ତୃତ ସମ୍ବାଦ, ଲୋକସଭାକୁ ଆଜି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଗତ ଜୁଲାଇ 21 ତାରିଖରେ ଲୋକସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା। ଆଜି ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଥିଲେ ଏହି ଅଧିବେଶନ କାଳରେ 14 ସରକାରୀ ବିଧେୟକ ଗୃହରେ ଉପସ୍ଥାପିତ ହୋଇଥିଲା, ଯେଉଁଥିରୁ 12 ବିଧେୟକକୁ ଗୃହର ମଞ୍ଜୁରୀ ମିଳିଛି। ଏହି ଅଧିବେଶନ କାଳରେ ଅପରେସନ୍ ସିନ୍ଦୁର ସମ୍ପର୍କିତ ଦୁଇଦିନିଆ ସ୍ୱତନ୍ତ୍ର ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ। ବାଚସ୍କତି ଗୃହକୁ ଜଣାଇଥିଲେ ଯେ ଭାରତର ମହାକାଶ ଅଭିଯାନ ସମ୍ପର୍କିତ ସଫଳତାକୁ ନେଇ ମଧ୍ୟ ଲୋକସଭାରେ ଆଲୋଚନା ହୋଇଥିଲା। ମୋଟ 419 ତାରକା ଚିହ୍ନିତ ପ୍ରଶ୍ନକୁ ଏହି ଅଧିବେଶନ କାଳରେ ସାମିଲ କରାଯାଇଥିଲେ ମଧ୍ୟ ବିରୋଧୀ ସଦସ୍ୟମାନଙ୍କର ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ଗୃହକାର୍ଯ୍ୟ ଚଳାଇ ନ ଦେବାରୁ ମାତ୍ର 55 ପ୍ରଶ୍ନର ଉତ୍ତର ଦେବା ସମ୍ଭବପର ହୋଇଥିଲା।
ଲଗାତାର ନିୟୋଜିତ ବ୍ୟବଧାନ କେ କାରଣ କେବଳ 55 ପ୍ରଶ୍ନ ହିଁ ମୌଖିକ ଉତ୍ତର ଦିଏ ଯା ସକେ। ହମ ସଭି ନେ ସତ୍ୟ କେ ପ୍ରାରମ୍ଭ ମେ ତୟ କିୟା ଥା କି ହମ ଇସ ସତ୍ୟ ମେ 120 ଘଣ୍ଟେ ଚର୍ଚ୍ଚା କରେଙ୍ଗେ। ବିଜନେସ ଆଡଭାଇଜରୀ କମିଟି ମେ ବି ଇସ ପର ସହମତି ବନି ଥି, ଲେକିନ କେବଳ 37 ଘଣ୍ଟେ ହି ଚର୍ଚ୍ଚା କର ପାଏ।
ଶ୍ରୀ ବିର୍ଲା ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଏହି ମୌସୁମୀ ଅଧିବେଶନ କାଳରେ ଲୋକସଭାର କାର୍ଯ୍ୟ ମାତ୍ର 37 ଘଣ୍ଟା ପାଇଁ ଚାଲିପାରିଥିଲା।
ଜିସ୍ ତରିକେ ସେ ସଦନ କେ ଅନ୍ଦର ସଦନ କେ ପରିସର ମେ ତକ୍ତିଆ ଲେକର ନିୟୋଜିତ ଗତିରୋଧ କିଆ ଯା ରହା ହୈ, ୟେ ହମାରୀ ସଂସଦ କି ପରମ୍ପରା ନହିଁ ରହି ହୈ। ଔର ବିଶେଷ ରୂପ ସେ ଇସ ସତ୍ର ମେ ଜିସ ଭାଷା କା ଆଚରଣ କିଆ ଗୟା, ଜିସ ତରିକେ କି ନାରେବାଜି କି ଗଇ, ୟେ ସଦନ କି ମର୍ଯ୍ୟାଦାଓଁ କେ ଅନୁରୂପ ନହିଁ ହୈ। ହମାରୀ କୋଶିଶ ହୋନୀ ଚାହିଏ କି ହମ ସଂସଦ କେ ଅନ୍ଦର ଗରିମାପୂର୍ଣ୍ଣ ଚର୍ଚ୍ଚା କରେଁ।
ବାଚସ୍ପତି କହିଥିଲେ ସଂସଦ ମଧ୍ୟରେ ବିରୋଧୀଙ୍କ ବ୍ୟବହାର ଆଦୌ ଗ୍ରହଣୀୟ ନଥିଲା। ସଂସଦୀୟ ଗାରିମା ରକ୍ଷା କରିବା ସମସ୍ତ ସଦସ୍ୟଙ୍କ କର୍ତ୍ତବ୍ୟ ବୋଲି ଶ୍ରୀ ବିର୍ଲା କହିଥିଲେ।
ପ୍ରୟାସ କରନା ଚାହିଏ କି ହମାରୀ ସ୍ୱଚ୍ଛ ଲୋକତାନ୍ତ୍ରିକ ସଂସ୍ଥା କେ ଅନ୍ଦର ଅଚ୍ଛି ପରମ୍ପରାଏଁ ଅଚ୍ଛି ପ୍ରପାର୍ଟିଓଁ କୋ ହମ ଲାଗୁ କରେଁ। ଇସକେ ଲିଏ ସଭି ରାଜନୀତି ଦଳୋଁ କୋ ଆତ୍ମମନ୍ଥନ କରନା ଚାହିଏ ତାକି ଦେଶ କି ଲୋକତାନ୍ତ୍ରିକ ସ୍ୱଚ୍ଛ ସଂସ୍ଥା କି ହମ ମର୍ଯ୍ୟାଦା କୋ ବନା ରଖେଁ ଔର ୟହାଁ ଅପନେ ଆଚରଣ ବିହାର ସେ ଏକ ଆଦର୍ଶ ସ୍ଥାପିତ କର ସକେଁ। ସଭା କି କାର୍ଯ୍ୟ ଅନିଶ୍ଚିତ କାଳ କେ ଲିଏ ସ୍ଥଗିତ କି ଜାତି ହେ।
ପୂର୍ବରୁ ଆଜି ପୂର୍ବାହ୍ନ 11 ଲୋକସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ ଉପରେ ଆଲୋଚନା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବାଚସ୍କତି ଶ୍ରୀ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରିନଥିଲା। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଗୃହକୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ବିହାରରେ ଭୋଟର ତାଲିକା ସଂଶୋଧନ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ବିରୋଧୀ ଦଳଗୁଡ଼ିକର ପ୍ରବଳ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପୂର୍ବାହ୍ନ 11 ବେଳେ ରାଜ୍ୟସଭା ଆରମ୍ଭ ହେବା ମାତ୍ରେ ଉପସଭାପତି ହରିବଂଶ କହିଥିଲେ ଯେ ସେ ବିଭିନ୍ନ ପ୍ରସଙ୍ଗରେ ଭିନ୍ନ ଭିନ୍ନ ରାଜନୈତିକ ଦଳ ତରଫରୁ 18 ମୁଲତବୀ ନୋଟିସ୍ ପାଇଛନ୍ତି, ମାତ୍ର ସେ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ନୋଟିସ୍ଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାପରେ ବିରୋଧୀ ସଦସ୍ୟମାନେ ସ୍ଲୋଗାନମାନ ଦେବା ଆରମ୍ଭ କରିଦେଇଥିଲେ। ଶ୍ରୀ ହରିବଂଶ ଶୂନ୍ୟକାଳ ଚଳାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଏହା ସମ୍ଭବପର ହୋଇପାରିନଥିଲା। ହଟ୍ଟଗୋଳ ଜାରି ରହିବାରୁ ଉପସଭାପତି ରାଜ୍ୟସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
नहीं चाहते जीरो आवर चलाना, द हाउस इज एडजर्न टू मीट एट 2 PM।
କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ CCPA ଏକ ଘରୋଇ ବାଇକ୍ ଟ୍ୟାକ୍ସି କମ୍ପାନୀକୁ ଭ୍ରମାତ୍ମକ ବିଜ୍ଞାପନ ଏବଂ ଅନୁଚିତ ବାଣିଜ୍ୟ ପାଇଁ 10 ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। CCPA ଗ୍ରାହକମାନଙ୍କୁ 5 ମିନିଟ୍ରେ ଅଟୋ କିମ୍ବା 50 ଟଙ୍କା ଏବଂ ଗ୍ୟାରେଣ୍ଟି ଅଟୋ ପ୍ରତିଶ୍ରତି ଦେଇଥିବା ରାଇଡ୍ ହେଲିଂ ପ୍ଲାଟଫର୍ମର ଭ୍ରମାତ୍ମକ ବିଜ୍ଞାପନକୁ ଗୁରୁତର ସହ ବିଚାରକୁ ନେଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇଣ୍ଡିମେଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି ସୁଦର୍ଶନ ରେଡ୍ଡୀ ଆଜି ସଂସଦ ଭବନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ଏନ୍ସିପି ଏସ୍ସିପି ନେତା ଶରଦ ପାୱାର, ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ, ଡିଏମ୍କେ ନେତା ତିରୁଚି ଶିବ ଏବଂ ଟିଏମ୍ସି ନେତା ଶତାବ୍ଦୀ ରାୟଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ଆସନ୍ତାକାଲି ହେବ। ଚଳିତ ମାସ 25 ତାରିଖ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇପାରିବ। ଉପରାଷ୍ଟ୍ରପତି ନିର୍ବାଚନ ଆସନ୍ତା ସେପ୍ଟେମ୍ବର ମାସ 9 ତାରିଖରେ ହେବ ବୋଲି ଜଣାପଡ଼ିଛି। ବୁଲା କୁକୁରଙ୍କୁ ଧରି ଆଶ୍ରୟସ୍ଥଳୀରେ ରଖିବା ସମ୍ପର୍କିତ ଦିଲ୍ଲୀ ପୌର ନିଗମ ଦ୍ୱାରା ଜାରି ଏକ ବିଜ୍ଞପ୍ତି ବିରୋଧରେ ଆଗତ ମାମଲାରେ ଶୀଘ୍ର ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଦେଇଛନ୍ତି। ବିଚାରପତି ଜଷ୍ଟିସ୍ ଜେକେ ମାହେଶ୍ୱରୀ ଏବଂ ବିଜୟ ବିଷ୍ଣୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣେ ଆଇନଜୀବୀଙ୍କ ଦ୍ୱାରା ଏ ସଂକ୍ରାନ୍ତରେ ଆବେଦନ କରାଯାଇଥିବାରୁ ଏହି ମାମଲାର ଶୀଘ୍ର ଶୁଣାଣି କରାଯିବ ନାହିଁ ବୋଲି କହିଥିଲେ। ଗତ 14 ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ବୁଲା କୁକୁରଙ୍କୁ ଆଶ୍ରୟସ୍ଥଳୀରେ ରଖିବା ଘଟଣା ନେଇ ସ୍ଥଗିତାଦେଶ ଜାରି କରିଥିଲେ ମଧ୍ୟ ଦିଲ୍ଲୀ ପୌର ନିଗମ ଏ ନେଇ ବିଜ୍ଞପ୍ତି ଜାରି କରିଥିଲା। ଫିଜିର ପ୍ରଧାନମନ୍ତ୍ରୀ ସିଟେନିଲିଗା ମାମଡ଼ା ରାବୁକା ଆସନ୍ତା ରବିବାରଠାରୁ ତିନିଦିନିଆ ଭାରତ ଗସ୍ତରେ ଆସିବେ। ବୈଦେଶିକ ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ ତାଙ୍କ ଗସ୍ତ ସମୟରେ ଶ୍ରୀ ରାବୁକା ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରାବୁକାଙ୍କ ସହ ଗସ୍ତରେ ଆସିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ମାନାର୍ଥେ ମଧ୍ୟାହ୍ନ ଭୋଜନର ଆୟୋଜନ କରିବେ। ଗତବର୍ଷ ଅଗଷ୍ଟ ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫିଜି ଗସ୍ତ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ରାବୁକା ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଇସ୍ରାଏଲ୍ର ପ୍ରତିରକ୍ଷା ବାହିନୀ ଆଇଡିଏଫ୍ ଘୋଷଣା କରିଛି ଯେ ଗାଜାରେ ଆଇଡିଏଫ୍ ସୈନ୍ୟମାନଙ୍କର ସାମରିକ କାର୍ଯ୍ୟକଳାପ ନବୀକରଣ ପରଠାରୁ 2000 ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ପ୍ରାୟ 10,000 ଆତଙ୍କବାଦୀଙ୍କ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରାଯାଇଥିବା ବେଳେ ହମାସ ଉପରେ ଚାପ ବୃଦ୍ଧି କରିବା ପାଇଁ ନିୟନ୍ତ୍ରଣ କରିଡର ପ୍ରତିଷ୍ଠା କରାଯାଇଛି। ତ୍ରିବେଣୀ ରାୟଙ୍କର ପ୍ରଥମ ଫିଚର ସିନେମା ସେପ୍ ଅଫ୍ ମେମୋ ଏସିଆର ସର୍ବବୃହତ୍ ଏବଂ ସବୁଠାରୁ ପ୍ରତିଷ୍ଠିତ ଚଳଚ୍ଚିତ୍ର ମହୋତ୍ସବ ବୁସାନ୍ ଇଣ୍ଟରନ୍ୟାସନାଲ୍ ଚଳଚ୍ଚିତ୍ର ମହୋତ୍ସବ BIFF 2025 ପାଇଁ ଆନୁଷ୍ଠାନିକ ଭାବେ ମନୋନୀତ ହୋଇଛି। ଦକ୍ଷିଣ କୋରିଆର ବୁସାନ୍ଠାରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା BIFF ନୂତନ ସୃଜନଶୀଳ ଆବିଷ୍କାର ଏବଂ ଏସୀୟ ଚଳଚ୍ଚିତ୍ରକୁ ବିଶ୍ୱ ସଂହତି ସଂଯୋଗ କରିବା ପାଇଁ ପ୍ରସିଦ୍ଧ ଅଟେ। ଏବେ ଶୁଣନ୍ତୁ ଖେଳ ଖବର।
ହକି ଇଣ୍ଡିଆ ଆଗାମୀ ପୁରୁଷ ଏସୀୟ କପ୍ ପାଇଁ 18 ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଆସନ୍ତା 29ରୁ ସେପ୍ଟେମ୍ବର 7 ତାରିଖ ପର୍ଯ୍ୟନ୍ତ ବିହାରର ରାଜଗିରରେ ଏସିଆ କପ୍ ଅନୁଷ୍ଠିତ ହେବ। ପୁଲ୍ ଏ ରେ ଭାରତ, ଜାପାନ, ଚୀନ୍, କାଜାକସ୍ତାନ ରହିଥିବା ବେଳେ ପୁଲ୍ ବି ରେ ବାଂଲାଦେଶ, ଚାଇନିଜ୍ ତାଇପେଇ, ମାଲେସିଆ ଓ ଦକ୍ଷିଣ କୋରିଆ ରହିଛନ୍ତି। ହରମନପ୍ରୀତ ସିଂ ଭାରତୀୟ ହକି ଦଳର ନେତୃତ୍ୱ ନେବେ। ଭାରତ ଅଗଷ୍ଟ 29ରେ ଚୀନ୍, ଅଗଷ୍ଟ 31ରେ ଜାପାନ ଓ ସେପ୍ଟେମ୍ବର 1 ତାରିଖରେ କାଜାକସ୍ତାନ ବିପକ୍ଷରେ ଖେଳିବ। ଅନ୍ୟପକ୍ଷରେ ଏସିଆ କପ୍ ପାଇଁ ଘୋଷିତ ଭାରତୀୟ ମହିଳା ଦଳର ଅଧିନାୟକ ଭାବେ ସାଲିମା ଟେଟେ ଦାୟିତ୍ୱ ତୁଲାଇବେ। ଆସନ୍ତା ମାସ 5 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ଚୀନ୍ର ହାଞ୍ଜୋଉଠାରେ ମହିଳା ଏସିଆ କପ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ହକି ଫେଡେରେସନ 20 ଜଣିଆ ମହିଳା ହକି ଦଳ ଘୋଷଣା କରିଛି। ବୁଲ୍ଗେରିଆରେ ଅନୁଷ୍ଠିତ 20 ବର୍ଷରୁ କମ୍ ବିଶ୍ୱ କୁସ୍ତି ଚମ୍ପିୟନ୍ସିପ୍ 2025ରେ ଭାରତୀୟ କୁସ୍ତି ଯୋଦ୍ଧା ତପସ୍ୟା ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣପଦକ ଜିତିଛନ୍ତି। ସେ ମହିଳା 57 କିଲୋଗ୍ରାମ ବର୍ଗରେ ଫାଇନାଲରେ ନରୱେର ଫେଲିସିଟାସ୍ ଡୋମାଜେଭାଙ୍କୁ 5-2 ପରାସ୍ତ କରିଛନ୍ତି। ମହିଳା 68 କିଲୋଗ୍ରାମ ବର୍ଗରେ ଭାରତର ସୃଷ୍ଟି ଫାଇନାଲରେ ଜାପାନର ହୁସିନୋଙ୍କଠାରୁ 0-7 ପରାସ୍ତ ହୋଇ ରୌପ୍ୟ ପଦକ ଜିତିଛନ୍ତି। ପୁରୁଷ ବର୍ଗରେ 57 କିଲୋଗ୍ରାମ ବର୍ଗରେ ସୁମିତ ମଲ୍ଲିକ ରୁଷିଆଠାରୁ 5-8 ପରାସ୍ତ ହେବା ପରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।
ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସଂସଦର ଉଭୟ ଗୃହରେ ବିହାର ଭୋଟର ତାଲିକା ସଂଶୋଧନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ଲୋକସଭା ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ। ଆଜି ଅପରାହ୍ନ 2 ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ଘୋଷଣା କଲେ ଉପାଧ୍ୟକ୍ଷ। ଇଣ୍ଡିମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ବି ସୁଦର୍ଶନ ରେଡ୍ଡୀ। ବୁଲା କୁକୁରଙ୍କୁ ଆଶ୍ରୟସ୍ଥଳୀରେ ରଖିବା ସମ୍ପର୍କିତ ଦିଲ୍ଲୀ ପୌର ନିଗମର ବିଜ୍ଞପ୍ତି ବିରୋଧରେ ଆଗତ ମାମଲାର ତ୍ୱରିତ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ। ଏବଂ ଏସିଆ କପ୍ 2025 ନିମନ୍ତେ ଭାରତୀୟ ପୁରୁଷ ଓ ମହିଳା ଦଳ ଘୋଷିତ। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।